नमो भगवते वासुदेवाय ओम नमो भगवते वासुदेवाय ओम नमो भगवते वासुदेवाय जय श्री श्री गोविंदाय श्री श्री कृष्ण बलराम श्री श्री जगन्नाथ भरत सुभद्रा महारानी श्री श्री राधा कृष्णचंद्र श्री श्री लक्ष्मी सिंहदेव श्री श्री सीताराम लक्ष्मण हनुमान जी प्रपात पद्मनि अर्पण निवेदन करी श्री गुरुदेव श्री श्रीमद भक्ति स्वरूपानंद स्वामी जी महाराज प्रपात पद्मनि अर्पण निवेदन करी ईस्कन प्रतिष्ठाचार्य श्री श्रीमद ऋषि भक्ति वेदान स्वयं स्वरूप प्रपात महाराज प्रपात पद्मनि अर्पण निवेदन करी समस्त साधुगुरु वैष्णव तथा उपस्थ वैष्णव स्वजन मातृवृंदम अर्पण निवेदन करी आज आम श्रीमद भागवत दशम स्कंद तृतीय अध्याय कथा आरंभ करवा ये भगवान आविर्भाव भगवान आविर्भाव आम पालन करवा अगस्ट मसरे आर मसरे पूर्व आम ये भागवत कथा आसी जाऊँ भागवत भगवान आविर्भाव ये तेणु जदि भगवान आविर्भाव वर्णना कर भागवत दशम स्कंद तृतीय अध्याय कि पूर्व भगवान बलराम आविर्भाव होती आठ दिन पूर्व जो रही अष्टमी तिथि अष्टमी है जन्म पूर्णमी तिथि श्रावण पूर्णमी किंतु सुखदेव गोस्वामी जिते लीला वर्णना कर भगवान कृष्ण लीलार एत आवेश रही जाइए तेणु से बलराम लीला को ये विस्तार भाव वर्णना करना यहाँ पर आसब जहाँ भी हो बलराम लीला आम बलराम का आविर्भाव वर्णना करवा बलराम आविर्भाव संक्षेप वर्णना कर तेणु भगवान कृष्ण लीला को विस्तार भाव वर्णना कर विभिन्न आचार्य मैंने विभिन्न टीका मत देते आम से वर्णना करवा संक्षेप वर्णना करदे भगवान जो समय आसला माँ को गर्भर थे कंस जगिक रही के दस मास पूर्व तक हत्या कर आसला मैंने कि भगवान कंस को वंचना करी आठ मास माँ का गर्भ रही बाहर पड़े भगवान बंदीर बंदीशाला मथुरार बंदीशाला जो रही साधारण पिला जमी जन्म हमें से भाई भगवान आसिले ना भगवान शंख चक्र गदा पद्म ये भाव चतुर्भुज धरिकी धारण कले विष्णु रूप में आविर्भाव हेले बंदीशाला वर्णना कर भागवत दशम सिंह तृतीय अध्याय वर्णना कर सब तेणु से वर्णना कराला कौन भगवान आविर्भाव समय आसीगला भाद्र मास कृष्णपक्ष अष्टमी तिथि रात्रि अधर कथा सुखदेव गोस्वामी कहते अथ सर्वगुणोपेत काल परमशोभना जरी बाजन्मार्ख्य शांतर्ख्य ग्रहतारक दिश प्रसेदुर्गगन निर्मलो उड़गणोदय मही मंगल भूष्ट पुरग्राम प्रजाकर नद्य प्रसन्न सलीला हृदा जलारूह श्रेय द्विजाड़ी कुलसन्नाद स्तबका वनराज बवो वायु सुखस्पर्शं पुण्यगंध भासुति अग्नयश्च द्विजातीनां शांतास्तत्र समिन्धत मनास्यासं प्रसन्नानि साधुनां सुरद्रुहां जायमानि अजनेतस्मिन् नेदुर्दुन्दुभय समम् भगवान लीला भगवान आविर्भाव हे मैने किसी प्रकार स्वागत करान जीव साधारण जन राजा आसिले मंत्री आसिले कित प्रकार स्वागत करा कर त्रिभुवन भूमिदेवी जाते तप्त होते भगवान प्रार्थना करने आज भगवान आसिर्भाव होती प्रकार स्वागत नौ भूमिदेवी तरफ सर्वगुण पीत सबुगुण सबुगुण कहले कौन नक्षत्र इत्यादि सब रही जो रही कौ नक्षत्र सब भगवान आसती से सब रही कथा से सब नक्षत्र रोहिणी नक्षत्र ये सब विभिन्न प्रकार सब कथा अच्छे कौन ग्रह सब उच्च ग्रह सब रही सब आसव तेणु ये कह सर्वगुण कहले ଏ ଭାଦ୍ରବ ମାସ ଏଇଟା ହେଉଛି ବର୍ଷା ଋତୁ ନା ନାହିଁ ବର୍ଷା ଋତୁ ହଁ କିନ୍ତୁ ବର୍ଷା ଋତୁରେ ବସନ୍ତ ଋତୁର ଗୁଣ କ'ଣ ଆସିବ ହଁ ଆସିବ କାରଣ ଭଗବାନ ଆସୁଛନ୍ତି ରାତି ଅଧରେ ଦିନର ଗୁଣ କ'ଣ ଆସିବ ନା ହଁ ଆସିବ ଏଇଭଳି ଭାବେ ବହୁତ ଗୁଣ ରହିଛି ସର୍ବଗୁଣ ଉପେତ ରାତି ଅଧରେ ମଧ୍ୟ ସବୁ ପଦ୍ମ ପ୍ରସ୍ଫୁଟିତ ହୋଇଗଲା ବସନ୍ତ ଋତୁରେ ଯେଉଁଭଳି ଭାବରେ ସବୁ ଶୋଭା ଦେଖାଯାଏ ସେଇଭଳି ଭାବରେ ଶୋଭା ହୋଇଗଲା ବର୍ଷା ଋତୁରେ ଯେମିତି ନଦୀ ଜଳ ସବୁ କ'ଣ ବର୍ତ୍ତମାନ ଗୋଳିଆ ହୋଇକି ରହିଛି କିନ୍ତୁ ସ୍ୱଚ୍ଛ ହୋଇଗଲା ଶରତ ଋତୁର ଗୁଣ ଆସିଗଲା ସର୍ବଗୁଣ ଉପେତ ବହୁତ କଥା ରହିଛି ଆମେ ଆଉ ଏଥିରେ ବର୍ଣ୍ଣନା କରିବା ନାହିଁ ସେ ସମୟରେ ଭଗବାନଙ୍କ ଆବିର୍ଭାବ ସମୟରେ ବର୍ଣ୍ଣନା କରିବା ସର୍ବଗୁଣ ଆମେ ଚିନ୍ତା କରିପାରିବା ନାହିଁ କେତେ ଗୁଣ ରହିଛି ସବୁକିଛି ପୃଥିବୀରେ ପୃଥିବୀ ପୃଷ୍ଠରେ ସବୁକିଛି ଭଲ ଗୁଣ ସବୁ ରହିଛି ଯଦି ଆମେ ଶୁଣୁଥିଲେ ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ରାମଚନ୍ଦ୍ରଙ୍କର ରାଜତ୍ୱ ସମୟରେ ଭଗବାନ ଯୁଧିଷ୍ଠିର ମହାରାଜ କୃଷ୍ଣଙ୍କର ରାଜତ୍ୱ ହେଉଛି ଯୁଧିଷ୍ଠିର ମହାରାଜଙ୍କ ରାଜତ୍ୱ ଏଥିରେ ସବୁ ପ୍ରକାର ଆନନ୍ଦରେ ଲୋକମାନେ ରହୁଥିଲେ ପ୍ରଜାମାନେ କିଛି ଅସୁବିଧା ନଥିଲା ତେଣୁ ଏହି ସର୍ବଗୁଣ ଉପେତ କହିଲେ ଏହିଭଳି ଭାବରେ ବୁଝିବାକୁ ପଡ଼ିବ କାଳ ଆସି ପହଞ୍ଚିଗଲା ପରମ ଶୋଭନ ବହୁ ପରମ ପବିତ୍ର କାଳ ଭଗବାନ ଆସିବେ ବ୍ରହ୍ମାଙ୍କର ଗୋଟିଏ ଦିନରେ ଥରେ ଆସିବେ କୋଟି କୋଟି ବର୍ଷ ପରେ ଆସିବେ ଭଗବାନ ତେଣୁ ଭଗବାନ ଯେଉଁ ଆସିବେ କେତେ ତାଙ୍କ ପାଇଁ କେତେ ମୁନି ଋଷିମାନେ କେତେ ସବୁ କେତେ ଅପେକ୍ଷା କରିଥିବେ କେବେ ଭଗବାନଙ୍କ ଦର୍ଶନ ହେବ ଏଇଭଳି ଭାବେ ପରମ ଶୋଭନ କାଳ ଆସି ପହଞ୍ଚିଗଲା ଜରି ଏବାଜ ଜନ ଜନ୍ମର୍କ୍ଷଂ ଶାନ୍ତର୍କ ଗ୍ରହ ତାରକମ୍ ଯେଉଁ ରହିଛି ଗ୍ରହ ତାରକା ସବୁ ରହିଛନ୍ତି ଅଶ୍ୱିନୀ ଆଦି ଗ୍ରହ ଓ ତାରକା ଇତ୍ୟାଦି ସେମାନେ ସବୁ ଶାନ୍ତ ହୋଇଯାଇଥିଲେ ରୋହିଣୀ ନକ୍ଷତ୍ର ଅଜନ ଜନ୍ମରକ୍ଷମ କହିଲେ ରୋହିଣୀ ନକ୍ଷତ୍ର ଭଗବାନଙ୍କର ସେହି ତିଥିରେ ଭଗବାନ ଆସି ଦିଶ ପ୍ରସିଦ୍ଧ ସବୁ ଦିଗ ସବୁ ରହିଛି ଅତ୍ୟନ୍ତ ମଙ୍ଗଳମୟ ଶାନ୍ତି ପ୍ରତୀତ ହେଉଥିଲେ ଦିଶ ପ୍ରସିଦ୍ଧ ଦିଶରେ ମଧ୍ୟ ବିଭିନ୍ନ ପ୍ରକାର ଅମଙ୍ଗଳ ରହିଛି କିନ୍ତୁ ଭଗବାନ ଆସିବେ ଦିଶର ସବୁ ଅମଙ୍ଗଳ ଚାଲିଗଲା ମଙ୍ଗଳ ଆସିଗଲେ ଭଗବାନ ମଙ୍ଗଳଂ ଭଗବାନ ବିଷ୍ଣୁ ଗଗନଂ ନିର୍ମଳ ନବମ ଗଗନ ଆକାଶ କିଭଳି ରହିଥିଲା ନା ନିର୍ମଳ ଉଡ଼ଗଣ ଉଦୟମ୍ ବର୍ଷା ଋତୁରେ କ'ଣ ଆଉ ତାରା ନକ୍ଷତ୍ର ଚନ୍ଦ୍ର ଏସବୁ ଆସିବେ କିନ୍ତୁ ଭଗବାନ ଆସୁଛନ୍ତି ସବୁକିଛି ଅସମ୍ଭବ ସମ୍ଭବ ହେବ ଆମେ ସକାଳେ କହୁଥିଲେ ମହାଯୋଗିନ ସିଏ ତେଣୁ ଅଷ୍ଟମୀ ଚନ୍ଦ୍ର ଯେଉଁ ରହିଛି ଅଧା ଚନ୍ଦ୍ର ନଥିଲେ ସେ ପୂର୍ଣ୍ଣ ଚନ୍ଦ୍ର ହୋଇଥିଲେ କାରଣ ଭଗବାନ ଚନ୍ଦ୍ରବଂଶରେ ଆସୁଛନ୍ତି ଭଗବାନ ଚନ୍ଦ୍ରମା ଆନନ୍ଦିତ ହୋଇଗଲେ ପୂର୍ଣ୍ଣ ଚନ୍ଦ୍ର ହୋଇଗଲେ ଚନ୍ଦ୍ରମା ଏଭଳି ଭାବେ ବହୁତ ଅଦ୍ଭୁତ ଘଟଣା ସବୁ ହେଉଥିଲା ସେହି ସମୟରେ ଉଡ଼ଗଣ ଉଦୟମ୍ ଏବଂ ମହି ମଙ୍ଗଳ ଭୂଷ୍ଟପୁର ଗ୍ରାମ ବ୍ରଜ ଆକରା ସବୁ ନଗର ଗ୍ରାମ ଗୋଚାରଣ ଭୂମି ଖଣି ସମୂହ ସବୁ ଅତ୍ୟନ୍ତ ପରିଷ୍କାର ପରିଚ୍ଛନ୍ନ ହୋଇ ଉଠିଲେ ଏ ଅଦ୍ଭୁତ ଭାବରେ ସବୁ ହେଲା ଅଦ୍ଭୁତ ଭାବରେ ନଦ୍ୟ ପ୍ରସନ୍ନ ସଲୀଳା ସଲୀଳା ନଦ୍ୟ ପ୍ରସନ୍ନ ସବୁ ନଦୀ ଇତ୍ୟାଦି ସବୁ ପ୍ରସନ୍ନ ହୋଇଗଲେ ଜଳ ନିର୍ମଳ ହୋଇଗଲା ଶରତ ଋତୁର ଗୁଣ ଆସି ପହଞ୍ଚିଗଲା ଜଳ ନିର୍ମଳ ହୋଇଗଲା ହ୍ରଦ ସବୁ ରହିଛି ବିଶାଳ ଜଳ ସବୁ ରହିଛି ଜଳରୁ ଅଶ୍ରିୟ ପଦ୍ମଫୁଲ ଫୁଟିଲା ପଦ୍ମଫୁଲ ରାତିରେ ଫୁଟେ ନାହିଁ କିନ୍ତୁ ଭଗବାନ ଆସୁଛନ୍ତି ଅସମ୍ଭବକୁ ସମ୍ଭବ କରିବେ ସେ ସବୁ ଦିନର ଗୁଣ ଆସି ପହଞ୍ଚିଗଲା ପଦ୍ମଫୁଲ ଫୁଟିଲେ ସର୍ବ ଜଳ ରୁହା ଆଶ୍ରୟ ଦ୍ୱିଜ ଅଳିକୁଳ ସ୍ତବକା ସନ୍ନାଦ କୁକିଳ ବର୍ଷା ଋତୁରେ କୁକିଳ ବସନ୍ତ ଋତୁରେ କୁକିଳ ପକାଏ ନା ଶ୍ରାବଣ ଋତୁରେ କୁକିଳ ପକାଉଛନ୍ତି ରାତି ଅଧରେ ମଧ୍ୟ କୁକିଳ ଆଦି ପକ୍ଷୀ ଅଳିକୁଳ ମଧୁର ସ୍ୱରରେ ଗୁଞ୍ଜନ କରିବାକୁ ଆରମ୍ଭ କଲେ ଯେପରିକି ସେମାନେ ଭଗବାନଙ୍କୁ ମହିମା କୀର୍ତ୍ତନ କରୁଥିଲେ ହରେ କୃଷ୍ଣ 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 ହରେ 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 ରାମ 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 ହରେ ବନରାଜୟ ବନରେ ସବୁ ରହିଛି ସବୁଜ ବୃକ୍ଷଲତା ଆଦି ବହୁତ ସୁନ୍ଦର ଦେଖାଯାଉଥିଲେ ଏବଂ ବନରାଜ ବବୌ ବାୟୁ କେମିତି ଆସୁଥିଲା ନା ସୁଖ ସ୍ପର୍ଶ ବାୟୁର ତିନୋଟି ଗୁଣ ଭଲ ଗୁଣ ରହିଛି କ'ଣ ମନ୍ଦ ବାୟୁ ଆଉ ସୁଗନ୍ଧିତ ବାୟୁ ଏବଂ ଶୀତଳ ବାୟୁ ଏଇଟା ହେଉଛି ବାୟୁର ଭଲ ଗୁଣ ସବୁ ରହିଛି ନହେଲେ ପ୍ରଖର ବାୟୁ ଅଣଚାସ ପବନ ସବୁ ଉଡ଼େଇ ନେବ ସେଇଭଳି ଭାବରେ ବହୁତ ରହିଛି ଦୁର୍ଗନ୍ଧ ବାୟୁ ସବୁ ରହିଛି ବର୍ଣ୍ଣନା କରାଯାଇଛି ଯେଉଁ ନରକ ଯେଉଁ ରହିଛି, ନରକର ଚାରିପଟେ ରହିଛି ବୈଚରଣୀ, ଯେଉଁଥିରେ ଖାଲି ପୂଜ ନଳ ମୂତ୍ର ମୂଳ ଏସବୁ ରହିଛି, ତା'ର ଦୁର୍ଗନ୍ଧରେ ପୁରା ନରକ ଯେତେ 26 ଯାକ ନରକ ଅଛି ସବୁ ଦୁର୍ଗନ୍ଧରେ ରହିଥିବ, ସେଇଟା ଦୁର୍ଗନ୍ଧିତ ହେଇକି ରହିଥିବ। ଭଗବାନ ଆସୁଛନ୍ତି, ସବୁ ସୁଗନ୍ଧି ଆସିଗଲା, ବାୟୁ ସୁଗନ୍ଧି ହେଇଗଲା ଭଗବାନଙ୍କର ଆସିବା ପାଇଁ। ସବୁ ପୃଥିବୀ ଏଇଭଳି ଭାବରେ ଭଗବାନଙ୍କୁ ସ୍ୱାଗତ ଜଣାଉଛନ୍ତି। ବାୟୁ ସୁଖସ୍ପର୍ଶ ପୁଣ୍ୟଗନ୍ଧବଃ ଶୁଚି ବିଶୁଦ୍ଧ ବାୟୁ ଅଗ୍ନେୟଃ, ଅଗ୍ନେୟ ସବୁ ଦ୍ୱିଜାତି ନାମ ସବୁ ଅଗ୍ନି, ସବୁ ମନକୁ ମନ ଯଜ୍ଞରେ ଅଗ୍ନି ପ୍ରଜ୍ୱଳିତ ହୋଇଗଲା, କାରଣ କଂସ ସବୁ ପ୍ରକାର ଯଜ୍ଞକୁ ବନ୍ଦ କରିଦେଇଥିଲା, ସବୁ ଅତ୍ୟାଚାର କରୁଥିଲେ ନା ସବୁ, ସେମାନେ ସବୁ ଅସୁରମାନେ ଫାଷ୍ଟ କାର୍ଯ୍ୟ ହେଉଛି ଭଗବାନଙ୍କୁ ପୂଜା ବନ୍ଦ କରିବେ, ଭଗବାନଙ୍କର ଯେଉଁ ରହିଛି କଥାବାର୍ତ୍ତା ସବୁ ବନ୍ଦ କରିବେ, ଏସବୁ ହେଉଛି ଅସୁରମାନଙ୍କର ଲକ୍ଷଣ। ତେଣୁ ଏହିଭଳି ଭାବରେ ଭଗବାନ ଯେତେବେଳେ ଆସୁଛନ୍ତି ସବୁ କିଛି ଆପେ ଆପେ ସବୁ ଜଳି ଉଠିଲା। ଅଗ୍ନି ଶାନ୍ତ ତତ୍ର ଦ୍ୱିଜାତି ନାମ ବ୍ରାହ୍ମଣମାନେ ଯଜ୍ଞ କଂସ ଭୟରେ ସବୁ ଯଜ୍ଞ ଫଜ୍ଞ ବନ୍ଦ କରିଲେ, ତେଣୁ ଯଜ୍ଞ ଆରମ୍ଭ ହୋଇଗଲା, ମାନେ ଅଗ୍ନି ପ୍ରଜ୍ୱଳିତ ହୋଇଗଲା, ତେଣୁ ସେମାନଙ୍କର ଆନନ୍ଦ ହୋଇଗଲା। ଶାନ୍ତ ତତ୍ର ସମ୍ବନ୍ଧିତ ମନାସି ଆସନ୍ ପ୍ରସନ୍ନାନି, ସମସ୍ତେ ଆନନ୍ଦିତ ହୋଇଗଲେ, ବ୍ରାହ୍ମଣମାନେ ମଧ୍ୟ ଆନନ୍ଦ, ସମସ୍ତେ ଆନନ୍ଦିତ ହୋଇଗଲେ, କାହାର ମନରେ କୌଣସି ସୂଚନା ନଥିଲା, କୌଣସି ଦୁଃଖ ନଥିଲା, ଯିଏ ଯେଉଁ ସ୍ଥିତିରେ ଥିଲେ ଥୁଆନ୍ତି ନା କାହିଁକି ଭଗବାନ ଆସିଗଲେ, ବିଶେଷ ଭାବରେ ଭକ୍ତମାନଙ୍କର, ଭକ୍ତମାନଙ୍କର ଆନନ୍ଦ ବଢ଼ିଗଲା, ଜାଣିପାରିଲେନି କ'ଣ ପାଇଁ ଏସବୁ ହେଉଛି। ଶୁଚି ଅଗ୍ନେୟ ଏସବୁ ରହିକରି ଆସନ୍ତୋଷନାନି ସାଧୁନାମ ଅସୁରଦ୍ରୁହାମ ଯାହମାନେ ଅଜନେ, ଏସବୁ ସାଧୁମାନେ ଆନନ୍ଦ ବହୁତ ଆନନ୍ଦିତ ହୋଇଗଲେ, ଅସୁରମାନଙ୍କ ଦ୍ୱାରା ସେ ଅତ୍ୟାଚାରିତ ହୋଇକି ରହିଥିଲେ, କିନ୍ତୁ ଆଜି ଭଗବାନ ଆସୁଛନ୍ତି ସମସ୍ତେ ଆନନ୍ଦରେ ପରିପୂର୍ଣ୍ଣ ହୋଇଗଲେ। ଅସୁରଦ୍ରୁହା ଯେଉଁମାନେ ରହିଛନ୍ତି ଅସୁରମାନେ, ଏମାନେ ଅସୁରମାନଙ୍କ ଦ୍ୱାରା ତାଙ୍କୁ ବାଧା ଦେଉଥିଲେ, କିନ୍ତୁ ଆଜି ସାଧୁମାନେ ବହୁତ ଆନନ୍ଦିତ ହେଉଛନ୍ତି, କାହିଁକି ନା ଭଗବାନ ଆସିଲେ। ଯାହମାନେ ଅଜନେ, ଅଜନେ କହିଲେ ଜନ୍ମ ରହିତ ଭଗବାନ ବିଷ୍ଣୁ, ଭଗବାନଙ୍କର ଜନ୍ମ ନାହିଁ କିନ୍ତୁ ସେ ଜନ୍ମ ନେଉଛନ୍ତି। ତସ୍ମିନ୍ ନେଧୁ ଆକାଶରେ କ'ଣ ହେଲା, ଦୁନ୍ଦୁଭୟ ଦୁନ୍ଦୁଭି ଇତ୍ୟାଦି ବିଭିନ୍ନ ପ୍ରକାର ନାଦ, ଦେବତାମାନେ ନାଦ କରିବାକୁ ଲାଗିଲେ, ଦୁନ୍ଦୁଭି ଇତ୍ୟାଦି ସମମ ଏକ ସଙ୍ଗରେ ସ୍ୱର୍ଗ ଲୋକରେ ଏସବୁ ଏଇଭଳି ଭାବରେ ଭଗବାନଙ୍କୁ ଏଇଭଳି ଭାବରେ ପୃଥିବୀ ଦେବୀ ସମସ୍ତେ ତାଙ୍କୁ ସ୍ୱାଗତ କରୁଥିଲେ। ସ୍ୱାଗତମ କୃଷ୍ଣ ସୁସ୍ୱାଗତମ କୃଷ୍ଣ ସ୍ୱାଗତମ କୃଷ୍ଣ ସୁସ୍ୱାଗତମ କୃଷ୍ଣ, ଯାହାର ଯେତିକି କାପାସିଟି ରହିଛି ସେ ସେଇ ଅନୁସାରେ ଭଗବାନଙ୍କର ସ୍ୱାଗତ ଜଣାଉଥିଲେ। ଜଗୁ ଜଗୁ କିନ୍ନର ଗନ୍ଧର୍ବା ତୁଷ୍ଟୁଭୁ ସିଦ୍ଧଚାରଣ ବିଦ୍ୟାଧର୍ଯ୍ୟଶ୍ଚ ନନୃତୁ ରପ୍ସରୋଭି ସମଙ୍ଗୁଦା, ଖାଲି ପୃଥିବୀ ପୃଷ୍ଠରେ ଯେ ଭଗବାନଙ୍କୁ ସ୍ୱାଗତ କରାଯାଉଥିଲା ତା ନୁହଁ, ସ୍ୱର୍ଗରେ ତ୍ରିଭୁବନରେ ସମସ୍ତେ ଯାଇଥିଲେ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ, ଆଜି ଭଗବାନ ଆବିର୍ଭାବ ହେବେ ସମସ୍ତେ ଜାଣିଗଲେ, ଆନନ୍ଦରେ ସମସ୍ତେ ଏଇଭଳି ଭାବରେ ଜଗୁ କିନ୍ନର କିନ୍ନର ଗନ୍ଧର୍ବ ଏମାନେ ସବୁ ସୁନ୍ଦର ସୁନ୍ଦର ମଙ୍ଗଳ ଗାନ କରିବା ପାଇଁ ଲାଗିଲେ, ମଙ୍ଗଳ ଗୀତ ଗାନ କରିବା ପାଇଁ ଲାଗିଲେ। ତୁଷ୍ଟୁ ସିଦ୍ଧ ଚାରଣ, ସିଦ୍ଧ ଲୋକ ଗୋଟେ ରହିଛି, ସିଦ୍ଧ ଲୋକରେ ଯେଉଁମାନେ ଜନ୍ମ ହେବେ ସେମାନେ ସିଦ୍ଧିପ୍ରାପ୍ତ ହୋଇଯିବେ, ଅଷ୍ଟାଙ୍ଗ ଯୋଗ ସବୁ ଯେଉଁ ସିଦ୍ଧି ରହିଛି ଅଷ୍ଟାଙ୍ଗ ଯୋଗ ସିଦ୍ଧି, ସେ ଲୋକରେ କେବଳ ଜଣେ ଜନ୍ମ ହୋଇଗଲା ମାନେ ସେମାନେ ସେସବୁ ପ୍ରାପ୍ତ ହୋଇଯିବେ। ଭଗବତ ଗୀତା 6 ଅଧ୍ୟାୟରେ ଭଗବାନ କହିଛନ୍ତି, ଅର୍ଜୁନ ଯେତେବେଳେ ପଚାରିଲେ ପ୍ରଭୁ ଯେଉଁମାନେ ଆପଣଙ୍କର ଏଇ ପ୍ରାପ୍ତ ହେବା ପାଇଁ ଯୋଗ କରୁଛନ୍ତି, ସେମାନେ ଯଦି ଯୋଗରେ ସିଦ୍ଧି ଲାଭ ନ କରିପାରିବେ ତାହେଲେ କ'ଣ ହେବ ତାଙ୍କର ଅବସ୍ଥା। ଜୟ ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯାଏ, ଏଇଭଳି ଭାବରେ ସମସ୍ତଙ୍କର ଆବିର୍ଭାବ ତିଥି ରହିଛି। ତେଣୁ ସେଠି ଭଗବାନ କହୁଛନ୍ତି, ହେ ଅର୍ଜୁନ ପ୍ରାପ୍ୟ ପୁନଃକୃତାଂ ଲୋକାନୁସୃତ୍ୱା ଶାଶ୍ୱତୀ ସମା ସୂଚନାଂ ଶ୍ରୀମତାଙ୍ଗି ହେ ଯୋଗ ଭ୍ରଷ୍ଟ ବି ଜାତି, ସେମାନେ ପ୍ରଥମେ ଏହି ସିଦ୍ଧ ଲୋକମାନଙ୍କରେ ସେସବୁ ବହୁତ ଉନ୍ନତ ଲୋକମାନଙ୍କରେ ପୁଣ୍ୟକର୍ମ ଲୋକମାନଙ୍କରେ ସେଠି ବହୁତ କାଳ ବହୁତ ବର୍ଷ କାଳ ସେଠି ବହୁତ ବହୁତ ଐଶ୍ୱର୍ଯ୍ୟ ଉପଭୋଗ କରିବେ, ସେଠି ସବୁ ଭୋଗ ଜନି ସେସବୁ ଏଇଭଳି ଭାବରେ ରହିଛି। ସିଦ୍ଧ ଲୋକର ଜଣେ ଜନ୍ମ ହୋଇଗଲା ମାନେ ସବୁ ସିଦ୍ଧିପ୍ରାପ୍ତ ହୋଇଯିବ, ସିଦ୍ଧିପ୍ରାପ୍ତ ହେବା ପାଇଁ ଆଉ ଅଷ୍ଟାଙ୍ଗ ଯୋଗ କରିବା ଦରକାର ନାହିଁ, ଏଭଳି ସବୁ ରହିଛି। ସିଦ୍ଧମାନେ ରହିଛନ୍ତି, ଚାରଣମାନେ ରହିଛନ୍ତି, ବିଭିନ୍ନ ଲୋକରେ ସବୁ ରହିଛନ୍ତି। ବିଦ୍ୟାଧର ବିଦ୍ୟାକୁ ଧାରଣ କରିଛନ୍ତି, ତାଙ୍କ ପାଖରେ ଗୋଟେ ବଡ଼ ବିଦ୍ୟା ହେଉଛି, ସେ କ'ଣ ଅନ୍ତର୍ଧ୍ୟାନ ହୋଇଯିବେ, ଅନ୍ତର୍ଧ୍ୟାନ ବିଦ୍ୟା ତାଙ୍କ ପାଖରେ, ଏଇଠି ଅଛନ୍ତି ପଳେଇଯିବେ କୁଆଡ଼େ, ମାନେ ଅନ୍ତର୍ଧ୍ୟାନ ହୋଇଯିବେ, ଜଣାପଡ଼ିବ ନାହିଁ କୁଆଡ଼େ ଗଲେ ସିଏ ବିଦ୍ୟାଧର। ଏସବୁ ବିଷୟରେ ବର୍ଣ୍ଣନା କରାଯାଇଛି, ଭାଗବତ ପଞ୍ଚମ ସ୍କନ୍ଧ ସେ ବର୍ଣ୍ଣନା କରାଯାଇଛି। ନନ୍ ଋତୁ ଅପ୍ସରୋ ଭି ସମଂ ମୁଦା, ଗନ୍ଧର୍ବମାନେ ନୃତ୍ୟ ଗୀତ ଗାୟନ କଲେ, ଅପ୍ସରାମାନେ ନୃତ୍ୟ ନୃତ୍ୟ କଲେ, ଦୁନ୍ଦୁଭି ଇତ୍ୟାଦି ବାଦ ନାଦ ହେଲା, ସବୁ ହେଲା, ବହୁତ ସୁନ୍ଦର ଭାବରେ ଭଗବାନଙ୍କର ସ୍ୱାଗତ ଜଣାଯାଉଛି। କୃଷ୍ଣ ଜନିକା ନାମ ହେ ଗୋକୁଲ ଜନିକା ଧାମ ହେ, ଏସ ଶ୍ରୀ ଭଗବାନ କୋ ବାରମ୍ବାର ପ୍ରଣାମ ହେ, ବାରମ୍ବାର ପ୍ରଣାମ ହେ, ବାରମ୍ବାର ପ୍ରଣାମ ହେ। ଏଇ ସମସ୍ତେ ଭଗବାନଙ୍କର ଆବିର୍ବାହ ହେବ, ସମସ୍ତେ ନୃତ୍ୟ ଗୀତ ସବୁ କରୁଛନ୍ତି, ଆମେ ମଧ୍ୟ ଟିକେ ଗୀତ ବୋଲିଦେଲେ ନନ୍ଦ ଜିନି ଯଶୋଦା ଜିନିକି ମୈୟା ହେ, ନନ୍ଦ ଜୀ ପାପୈୟା ହେ, ଏସେ ଶ୍ରୀ ଗୋପାଲ କୋ ବାରମ୍ବାର ପ୍ରଣାମ ହେ, ବାରମ୍ବାର ପ୍ରଣାମ ହେ, ବାରମ୍ବାର ପ୍ରଣାମ ହେ। ରାଧା ଜିନିକି ଯାଇୟା ହେ, ଅଦ୍ଭୁତ ଜିନିକି ମାଇୟା ହେ, ଏସେ ଶ୍ରୀ ଘନ ଶ୍ୟାମ କୋ ବାରମ୍ବାର ପ୍ରଣାମ ହେ, ବାରମ୍ବାର ପ୍ରଣାମ ହେ, ବାରମ୍ବାର ପ୍ରଣାମ ହେ। ତାପରେ ଲୁଟୁ ଲୁଟୁ ଦାଧି ମାଖନ ଖାୟୋ, ବାଲ ବାଲ ସଙ୍ଗେ ତେନୁ ଚରାୟୋ, ଏସେ ଶ୍ରୀ ଲୀଳା ଧାମ କୋ ବାରମ୍ବାର ପ୍ରଣାମ ହେ, ବାରମ୍ବାର ପ୍ରଣାମ ହେ, ବାରମ୍ବାର ପ୍ରଣାମ ହେ। ତାପରେ ଦୁର୍ଯ୍ୟୋଧନ ଗୁରୁ ପାଣ୍ଡବ କୋ ଯୁଦ୍ଧ ମଚାୟୋ, ଅର୍ଜୁନ କୋ ଉପଦେଶ ସୁନାୟୋ, ଏସେ ଶ୍ରୀ ଦୀନନାଥ କୋ ବାରମ୍ବାର ପ୍ରଣାମ ହେ, ବାରମ୍ବାର ପ୍ରଣାମ ହେ, ବାରମ୍ବାର ପ୍ରଣାମ ହେ। ବିପଦ ସୁତା କୋ ଲାଜ ବଚାୟୋ, ରାସ ଗଜ କୋ କନ୍ଦ ଚୁରାୟୋ, ଏସେ ଶ୍ରୀ ଲୀଳା ଧାମ କୋ ବାରମ୍ବାର ପ୍ରଣାମ ହେ, ବାରମ୍ବାର ପ୍ରଣାମ ହେ, ବାରମ୍ବାର ପ୍ରଣାମ। ଏହିଭଳି ଭାବରେ ସମସ୍ତେ ନୃତ୍ୟ କରୁଛନ୍ତି, ଅପ୍ସରାମାନେ ନୃତ୍ୟ କରୁଛନ୍ତି, ବନ୍ଦରମାନେ ଗାନ କରୁଛନ୍ତି, ସବୁ ବିଭିନ୍ନ ପ୍ରକାର ସ୍ତୁତି ପାଠ କରୁଛନ୍ତି ମୁନି ଋଷିମାନେ। ଏଠି କୁହାଯାଉଛି ମୁଚୁ ମୁନୟ ଦେବା ସୁମନାଂସି ମୁଦାନ୍ବିତା, ମୁଚୁ ଦେବତାମାନେ ସୁମନାଂସି ଦେବତାମାନେ ସବୁ ପୁଷ୍ପ ସବୁ ପକେଇଲେ ଭଗବାନଙ୍କ ଉପରେ, ଆକାଶରୁ ଯେଉଁ ରହିଛି ସ୍ୱର୍ଗରେ ବହୁତ ପୁଷ୍ପ ସବୁ ରହିଛି, ମୁଦାନ୍ତ ବହୁତ ଆନନ୍ଦ ଦେଇଗଲେ ଭଗବାନ ଆସିଗଲେ, କେତେ ଆନନ୍ଦ ନ ହେବ ସମସ୍ତଙ୍କର। ମନ୍ଦ ମନ୍ଦ ଜଳଧାରା ଯୋଗୁ ଯେଉଁ ଅନୁସାଗରମ, ଜଳଧାରା ଇନ୍ଦ୍ର ବୃଷ୍ଟି କରୁଛନ୍ତି, ଧୀରେ ଧୀରେ ଜଳ ବୃଷ୍ଟି କରୁଛନ୍ତି, ପୁଷ୍ପ ଭଳି ବୃଷ୍ଟି କରୁଛନ୍ତି। ମନ୍ଦ ମନ୍ଦ ଜଳଧାରା ଜଗର୍ଜୁ ଅନୁସାଗରମ, ଏବଂ ଏଇଭଳି ଭାବରେ ଯେଉଁ ରହିଛି ଘଡ଼ଘଡ଼ି ଯେଉଁ ହେଉଛି, ଘଡ଼ଘଡ଼ି ମାନେ ଧୀରେ ଧୀରେ ମନ୍ଦ ବାଦ୍ୟ ବଜେଇଲା ବେଳେ ବାଜୁଛି, ଯେମିତି ବାଦ୍ୟ ବାଜୁଛି, ଏଇଭଳି ଭାବରେ ଭଗବାନଙ୍କର ସ୍ୱାଗତ ହେଉଛି। ନିଶିତେ ତମ ଅଦ୍ଭୁତେ ଜାୟମାନେ ଜନାର୍ଦ୍ଦନେ, ଦେବକ୍ୟାଂ ଦେବରୂପିଣିଆ ବିଷ୍ଣୁ ସର୍ବଗୁହାଶୟ, ଆବିରାଶି ଯଥା ପ୍ରାଚ୍ୟା ଦିଶିନ୍ଦୁ ରିପୁଷ୍କଳ। ଏଭଳି ଭାବରେ ନିଶିତେ ରାତି ଅଧରେ ଉଦ୍ଭୁତେ ଭଗବାନ ଆସିଗଲେ, ଜାୟମାନେ ଜନାର୍ଦ୍ଦନେ, ଜାୟମାନ ଭଗବାନ ବିଷ୍ଣୁ ଆସିଗଲେ, ଜନାର୍ଦ୍ଦନ ଆସିଗଲେ, ଜନାର୍ଦ୍ଦନ କହିଲେ ଭକ୍ତଙ୍କୁ ଆନନ୍ଦ ପ୍ରଦାନ କରିବେ, ଅଭକ୍ତଙ୍କୁ କ'ଣ ତାକୁ ବିନାଶ କରିବେ। ଜନାର୍ଦ୍ଦନ ସିଏ ଦେବକ୍ୟାଂ ଦେବରୂପିଣିଆ, ଦେବଙ୍କ ଗର୍ଭରୁ ସେ ଆସିଗଲେ। ବିଷ୍ଣୁ ସର୍ବଗୁହାଶୟ, ବିଷ୍ଣୁ ରୂପରେ ଆସିଲେ, ଆବିର୍ଭାବ ହେଲେ, ଯିଏକି ସମସ୍ତଙ୍କ ହୃଦୟରେ ରହିଛନ୍ତି ସର୍ବଗୁହାଶୟ। ଆବିରାସ ଯଥା ପ୍ରାଚ୍ୟା ଦିସିନ୍ଧୁ ଇବ ପୁଷ୍କଳ, ଯେଭଳି ଭାବରେ ପୂର୍ବ ଦିଗରେ ପୂର୍ଣ୍ଣଚନ୍ଦ୍ର ଉଦ୍ଭାସିତ ହୁଅନ୍ତି, ସେହିଭଳି ଭାବରେ ଭଗବାନ ପୂର୍ଣ୍ଣଚନ୍ଦ୍ର ଚନ୍ଦ୍ରବଂଶରେ ଆସିଲେ ଭଗବାନ। ଆଉ ଯେ ଅଷ୍ଟମୀ ତିଥି ହେଲେ ମଧ୍ୟ ଚନ୍ଦ୍ର ଆଉ ଅଧାରୁ ଥିଲେ, ଚନ୍ଦ୍ର ଫୁଲ୍ ପୂର୍ଣ୍ଣଚନ୍ଦ୍ର ଥିଲେ, କାରଣ ଚନ୍ଦ୍ର ଏଭଳି ଆନନ୍ଦିତ ହୋଇଯାଇଥିଲେ, ପୂର୍ଣ୍ଣଚନ୍ଦ୍ର ହୋଇଯାଇଥିଲେ। ଏସବୁ ଅଦ୍ଭୁତ ଭଗବାନଙ୍କ ସମୟରେ ଲୀଳା ସବୁ ହୋଇଥିଲା। ତେଣୁ ଭଗବାନ ଆସିଗଲେ। ତମଦ୍ଭୁତଂ ବାଳକମ୍ ଅମ୍ବୁଜକ୍ଷଣମ୍ ଚତୁର୍ଭୁଜଂ ଶଙ୍ଖ ଗଦାୟୁଧାୟୁଧମ୍ ଶ୍ରୀବତ୍ସଲକ୍ଷ୍ମ ଗଳସୋଭିକୌଶୁଭମ୍ ପୀତାମ୍ବରଂ ସାନ୍ଦ୍ର ପୟୋଦ ସୌଭଗମ୍ ମହାବୈଦୁର୍ଯ୍ୟ କିରୀଟକୁଣ୍ଡଳ ତ୍ୱିଷା ପରିଶକ୍ତ ସହସ୍ରକୁନ୍ଦଳମ୍ ଉଦ୍ଦାମ କାଞ୍ଚଙ୍ଗଦ କାଞ୍ଚଙ୍ଗଦ କଙ୍କଣାଦିଭି ବିରୋଚମାନ ବସୁଦେବ ଐକ୍ଷତ। ବସୁଦେବ ଦେଖିଲେ ଏହିଭଳି ଭାବରେ ଭଗବାନଙ୍କ ରୂପ। ଅଦ୍ଭୁତଂ ବାଳକମ୍, ଅଦ୍ଭୁତଂ ବାଳକମ୍, କିଭଳି ଭାବରେ ଅଦ୍ଭୁତ ନା ଅମ୍ବୁଜେ କ୍ଷଣମ୍, ପ୍ରଥମେ ଦେଖିଲେ ତାଙ୍କର ମୁଖକୁ ଚକ୍ଷୁ ଚକ୍ଷୁ ଅମ୍ବୁଜ ପଦ୍ମ ଭଳି ଦେଖାଯାଉଛି, ବହୁତ ସୁନ୍ଦର ଦେଖାଯାଉଛି। ଅମ୍ବୁଜେ କ୍ଷଣମ୍ ଚତୁର୍ଭୁଜ ଧାରଣ କରିଛନ୍ତି, କ'ଣ କ'ଣ ନା ଶଙ୍ଖ ଚକ୍ର ଗଦା ପଦ୍ମ ଧାରଣ କରିଛନ୍ତି ଉଦାୟୁଧମ୍। ଶ୍ରୀବତ୍ସ ଲକ୍ଷ୍ମମ୍ ଯେଉଁ ରହିଛି ବାମ ପଟେ ବକ୍ଷ ଦେଶରେ, ଶ୍ରୀବତ୍ସ ଚିହ୍ନକୁ ଦେଖିଲେ ଶ୍ରୀବତ୍ସ ଲକ୍ଷ୍ମମ୍ ଗଳସୋ ବି କୌସ୍ତୁଭମ୍ ଗଳାରେ କୌସ୍ତୁଭ ଶୋଭିତ ହେଉଛି। ପୀତାମ୍ବର ଧାରଣ କରିଛନ୍ତି ସାନ୍ଦ୍ର ପୟୋଦ ସୌଭଗମ୍, ଏହିଭଳି ଭାବରେ ତାଙ୍କର ଶରୀର ରଙ୍ଗ ମେଘବର୍ଣ୍ଣ ଭଳି ରହିଛି, ବହୁତ ସୁନ୍ଦର ଦେଖାଯାଉଛନ୍ତି ଭଗବାନ। ମହାର ବୈଧୁର୍ଯ୍ୟ ବିଭିନ୍ନ ପ୍ରକାର ଅଳଙ୍କାର ଧାରଣ କରିଛନ୍ତି, ବୈଧୁର୍ଯ୍ୟ ମଣି କିରୀଟ ମସ୍ତକରେ କିରୀଟ ଧାରଣ କରିଛନ୍ତି, କର୍ଣ୍ଣରେ କୁଣ୍ଡଳ ରହିଛି, ସହସ୍ର କୁନ୍ତଳ ବହୁତ ସୁନ୍ଦର ତାଙ୍କର କୁନ୍ତଳ ବା ତାଙ୍କର ଯେଉଁ କେଶ ରାଶି ରହିଛନ୍ତି। ଉଦ୍ଦାମ କାଞ୍ଚଙ୍ଗ କାଞ୍ଚି ପରିଧାନ କରିଛନ୍ତି, ଅଙ୍ଗଦ କଙ୍କଣ ଆଦି ସବୁ ଧାରଣ କରିଛନ୍ତି, ସବୁ ସୁନ୍ଦର ସୁନ୍ଦର ଯେଉଁ ରହିଛନ୍ତି ଅଳଙ୍କାର ସବୁ ଧାରଣ କରିଛନ୍ତି। ବିରୋଚମାନ ବହୁତ ସୁନ୍ଦର ଦେଖାଯାଉଛନ୍ତି ରାତି ଅଧରେ, ସବୁ ସେ ସବୁ ସ୍ଥାନ ଯେଉଁ ରହିଛି ଯେଉଁ କଂସର ବନ୍ଦୀଶାଳା ସେଇଟା ପ୍ରଦୀପ୍ତ ହୋଇଗଲା, ପ୍ରଦୀପ୍ତ ହୋଇଗଲା, ଆଲୋକ ଆସିଗଲା ଭଗବାନ। ସହସ୍ର ଏକ ହଜାର ସୂର୍ଯ୍ୟ ଏକ ସମୟରେ ଉଦୟ ହେଲେ ଯେଉଁଭଳି ଭାବରେ ଦେଖାଯାଆନ୍ତି, ସେହିଭଳି ଭାବେ ବିଶ୍ୱ ରୂପରେ ଅର୍ଜୁନ ଦେଖିଥିଲେ। ତେଣୁ ଆଉ ସେଠି ଅନ୍ଧକାର ରହିବ, ଭଗବାନ ଆସି ପହଞ୍ଚିଗଲେ। ବସୁଦେବ ଏହିଭଳି ଭାବରେ ଦେଖିଲେ, ବସୁଦେବ ଐକ୍ଷତ, ପ୍ରଥମେ ବସୁଦେବ ଦେଖିଲେ ବୋଲି କହୁଛନ୍ତି। ତେଣୁ ଏଠି ଯେଉଁ ବାସୁଦେବ କୁହାଯାଉଛି, ଭଗବାନ ଯେଉଁ ଦେଖିଲେ ଯେଉଁ ଦେଖିଲେ ଭଗବାନ ଦେଖୁଛନ୍ତି, ଦେଖିକରି ବସୁଦେବ ଯେଉଁ ଦେଖୁଛନ୍ତି କିଭଳି ତାଙ୍କୁ ଲାଗୁଛି, ବିସ୍ମୟ ହେଇଯାଉଛନ୍ତି। ସେ କୁହାଯାଏ ବିସ୍ମୟୋତ୍ଫୁଲ୍ଲ ବିଲୋଚନ ହରିଂ ସୂତଂ ବିଲୋକ୍ୟାନ କୁସୁନ୍ଧିବି ସଦା କୃଷ୍ଣାମୃତାର ଉତ୍ସବ ସମ୍ଭ୍ରମାନ ସ୍ପୃଶନ୍ ମୁଦା ଦ୍ୱିଜଭ୍ୟୋ ୟୁତ ଆୟୁତ ମାପୃତ ଗବାମ। ବିସ୍ମୟ ହେଇଯାଉଛନ୍ତି, ବିସ୍ମୟ ବିଭୂତ ହେଉଛନ୍ତି। ଆମେ ଖାଲି କଥା କହୁଛେ, ସେମାନେ ଏ କଥାରେ ମଧ୍ୟ ସେଇଭଳି ଭାବରେ ଅଛନ୍ତି କଥାକାର, ଏଇଭଳି ଭାବରେ କହିବେ ସେଥିପାଇଁ ଭଗବାନଙ୍କ ଆବିର୍ଭାବ ହେଇଗଲେ। ଏସବୁ ରହିଛି ବିସ୍ମୟ, ଏଭଳି ଜଣେ ବିସ୍ମୟ ହେଇଯିବ, ପିତା ଦେଖିକି ବିସ୍ମୟ ହେଇଯାଉଛନ୍ତି କିଭଳି ଭାବରେ। ବିସ୍ମୟ ଉତ୍ଫୁଲ୍ଲ, ବିସ୍ମୟରେ ଉତ୍ଫୁଲ୍ଲ ହେଇଯାଉଛି, ଆନନ୍ଦ ହେଇଯାଉଛି ତାଙ୍କ। ବିଲୋଚନ ହରିଂ, ହରିଙ୍କୁ ଦର୍ଶନ କଲେ ହରି ମଙ୍ଗଳ ପ୍ରଦାନ କରିବେ, ସମସ୍ତଙ୍କୁ ଆକର୍ଷଣ କରନ୍ତି ହରି, ପ୍ରେମ ଦିଆ ହରେ ମନ, ସେଇ ହରିଙ୍କୁ ଦେଖିଲେ ବିସ୍ମୟ ହେଇଗଲେ। ଚାରୋଟି ବିସ୍ମୟ ରହିଛି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଚାରୋଟି ବିସ୍ମୟ ତାଙ୍କର ଆସିଗଲା। କ'ଣ ବିସ୍ମୟ ଆସିଗଲା କ'ଣ ନା, ମହାମୁକ୍ତା ମୁନିନ୍ଦ୍ରାଣାମପି ଦୁର୍ଲଭ ଦର୍ଶନମ୍ ପରମେଶ୍ୱରମ୍ ମମ ପୁନର୍ ଅବିଦ୍ୟା ବଦ୍ଧ ଜୀବସ୍ୟ ଅବିଦ୍ୟା ଜୀବିନ କଂସେନାପି ବହିରପି ବଧସ୍ୟ ଗୃହେ ଅବତୀର୍ଣ୍ଣ ଦୃଶ୍ୟ ବହୁବ। ଇଏ ଗୋଟେ ବଡ଼ ବିସ୍ମୟ, ଚାରୋଟି ବିସ୍ମୟ ରହିଛି, ଯିଏକି ମହାମୁକ୍ତ ଏମାନେ ମହାମୁକ୍ତ ମୁନିନ୍ଦ୍ର ଶ୍ରେଷ୍ଠ ମୁନିମାନେ ଯିଏକୁ ଦେଖିପାରନ୍ତି ନାହିଁ, ଦୁର୍ଲଭ ଦର୍ଶନ ଯାହାଙ୍କର, ସେମାନେ ଦେଖିପାରନ୍ତି ନାହିଁ ଭଗବାନଙ୍କୁ ଏତେ ସହଜରେ। ପରମେଶ୍ୱର ସେ ମମ ପୁନରବିଦ୍ୟାବଦ୍ଧ, ମୁଁ ହେଉଛି ଅବିଦ୍ୟାବଦ୍ଧ ରହିଛି, ଏବଂ କଂସର ବନ୍ଦୀଶାଳରେ ସେ ଆବିର୍ଭାବ ହେଲେ ବଦ୍ଧ। ଇଏ ବଡ଼ା ବିସ୍ମୟର କଥା, ଭଗବାନ ସେ ଆବିର୍ଭାବ ହେଲେ ବନ୍ଦୀଶାଳରେ ଏଇଭଳି ଭାବରେ। ଭଗବାନଙ୍କ ଜନ୍ମ କର୍ମ ତୁମେ ଦିବ୍ୟମ। ଦ୍ୱିତୀୟ ବିସ୍ମୟ ହେଉଛି ସର୍ବବ୍ୟାପକ ପରମ ବ୍ରହ୍ମ ପି ମନୁଷ୍ୟ ଗର୍ଭାଦି ଜନିତ, ମନୁଷ୍ୟ ଗର୍ଭରେ ବିବିଧା ଇଏ ସର୍ବବ୍ୟାପକ। ସେ ଭଗବାନଙ୍କର କୌଣସି ଆକାର ଅଛି ଏତିକି ଭିତରେ ରହିଛି ସୀମିତ, ସର୍ବବ୍ୟାପକ, କିନ୍ତୁ ମାଆଙ୍କର ଗର୍ଭରୁ ସେ ଆସିଲେ, ଏଇଟା ଗୋଟେ ବଡ଼ ଆଶ୍ଚର୍ଯ୍ୟ ବିସ୍ମୟ। ଦ୍ୱିତୀୟ ବିସ୍ମୟ, ତୃତୀୟ ବିସ୍ମୟ ହେଉଛି ବିବିଧା ବିବିଧା ଅସ୍ତ୍ର କଟକ କୁଣ୍ଡଳ କିରୀଟୀ ଆଦି ଅଳଙ୍କାର ବିଶିଷ୍ଟ ଏବ ବାଳକ ଗର୍ଭ ନିଷ୍କ୍ରାନ୍ତ। ଗର୍ଭରୁ ଯେଉଁମାନେ ଆସୁଛନ୍ତି ସବୁ ଉଲଗ୍ନ ହେଇକି ଆସୁଛନ୍ତି, କି ବସ୍ତ୍ର ପରିଧାନ କରନ୍ତି ନାହାନ୍ତି, କିଏ କିନ୍ତୁ ଭଗବାନ ଅଦ୍ଭୁତ ବାଳକ। ଇଏ ସବୁ ଖାଲି ବସ୍ତ୍ର ପରିଧାନ କରିଛନ୍ତି ତା ନୁହଁ, ବିଭିନ୍ନ ପ୍ରକାର ଅଳଙ୍କାର ଇତ୍ୟାଦି, ମସ୍ତକରେ କିରୀଟି ଇତ୍ୟାଦି ସବୁ ଅଳଙ୍କାର ସହିତ ବସ୍ତ୍ର ଇତ୍ୟାଦି ପରିଧାନ କରି ସବୁ ଆସିଛନ୍ତି। ଇଏ ଗୋଟେ ବିସ୍ମୟ, ତୃତୀୟ ବିସ୍ମୟ। ଚତୁର୍ଥ ବିସ୍ମୟ ହେଲା ସାକ୍ଷାତ ମହାଭୟସ୍ୟାବି ଭୀଷଣ ଆଦିପୁରୁଷ ଭଗବାନ ଅପି କଂସ ଭୟଭୀତ ମାଂ ସୋ ପିତୃକୃତେନ ଅଙ୍ଗିଚକ୍ରେ। ଭଗବାନ ଏଭଳି ଭୟ ମଧ୍ୟ ତାଙ୍କୁ ଭୟ କରନ୍ତି, ମୃତ୍ୟୁ ମଧ୍ୟ ତାଙ୍କୁ ଭୟ କରନ୍ତି, ମୃତ୍ୟୁ ସ୍ତରତ ମଧ୍ୟ ଭୟ, ଭଗବାନ କହିଲେ ସେ କଥା ତୃତୀୟ ସ୍କନ୍ଧ ପଚିଶ ଅଧ୍ୟାୟରେ। କିନ୍ତୁ ସେହି ଯାହାଙ୍କୁ ସମସ୍ତେ ଭୟ କରନ୍ତି, ସିଏ ମୁଁ ଭଳି ଗୋଟେ ବ୍ୟକ୍ତି ଯିଏ କଂସ ଭୟରେ ରହିଛି ତାଙ୍କରି ପାଖରେ ଅବତୀର୍ଣ୍ଣ ହୋଇଛନ୍ତି। କଂସ ଭୟ ଭିତ ମାଂ ସ୍ୱ ପିତୃକୃତେନ, ମୋତେ ପିତା ରୂପରେ ଗ୍ରହଣ କଲେ, ମୋର ପୁତ୍ର ଉପରେ ଆସିଲେ ଭଗବାନ। ଏଇଭଳି ଭାବରେ ବିସ୍ମୟ ହେଇକିରି ସବୁ ପାଉଛି। ସ୍ୱବିସ୍ମୟୋତ୍ଫୁଲ୍ଲ ବିଲୋଚନ ହରିଂ ସୁତଂ ବିଲୋକ୍ୟ ଆନକ ଦୁନ୍ଧିବି ତଦା କୃଷ୍ଣାବତାର ଉତ୍ସବ ସମ୍ଭ୍ରମ। ଇଏ ଗୋଟେ ଉତ୍ସବ, ଭଗବାନଙ୍କର ଅବତାର ଉତ୍ସବ ସିଏ, ତେଣୁ ସେ କ'ଣ କଲେ, ମୁଦା ଦୁଜିଭ୍ୟୋ ଆୟୁତମ ଆପୃତ ଗବାମ, ବହୁତ ଆନନ୍ଦିତ ହେଇକିରି ବ୍ରାହ୍ମଣମାନଙ୍କୁ ଏକ ଆୟୁତ ଦଶ ହଜାର ଗାଭି ଅପୃତ ଗବାମ କହିଲେ, ସ୍ୱର୍ଣ୍ଣ ଅଳଙ୍କାର ବିଭୂଷିତ ଗାଭିମାନଙ୍କୁ ପ୍ରଦାନ କଲେ। କେମିତି ପ୍ରଦାନ କଲେ, ବନ୍ଦୀଶାଳାରେ ଆୟୁତ ଗାଭି କେମିତି ପ୍ରଦାନ କଲେ, ମନରେ ପ୍ରଦାନ କଲେ। ପୁଣି ଯେତେବେଳେ ଭଗବାନ ଆସିବେ ତାଙ୍କୁ ଉଦ୍ଧାର କରିବେ, ବନ୍ଦୀଶାଳାରୁ ଉଦ୍ଧାର କରିବେ, ଦଶମ ସ୍କନ୍ଧ ଚଉରାଳିଶ ଅଧ୍ୟାୟରେ ସେସବୁ ଆସିବା କଥା, ପଇଁଚାଳିଶ ଅଧ୍ୟାୟରେ ଭଗବାନ ସେ ଯେଉଁ ମନରେ ଗାଭି ପ୍ରଦାନ କରିଥିବେ ସେସବୁ ଦେବେ, ସେତେବେଳେ ଦେବେ। ଏବେ ମନରେ ଦେଇଛନ୍ତି, ମାନସିକ ଦାନ ହୋଇଗଲା ଏଇଟା। ତେଣୁ ଏଇଭଳି ଭାବରେ ଭଗବାନ ଯେଉଁ ଆବିର୍ଭାବ ହୋଇଗଲେ, ତେଣୁ ଏସବୁ ଦେଖି ଅଥ ଏନମ ଅସ୍ତୌଦବଧାର୍ଯ୍ୟ ପୁରୁଷଂ ପରଂ ମତାଙ୍ଗ କୃତଧିକୃତାଞ୍ଜଳି ସ୍ୱରୋଚି ସା ଭାରତ ସୂତିକା ଗୃହଂ ବିରୋଚୟନ୍ତଂ ଗତଭି ପ୍ରଭାବବିତ୍। ତେଣୁ ଏଇଭଳି ଭାବରେ ଶିଶୁଟିକୁ ବନ୍ଦନା କଲେ ବସୁଦେବ ଭଗବାନ। ସିଏ ପୁତ୍ର ହେଲେ କ'ଣ, ଭଗବାନ ବସୁଦେବ ଆଉ ନନ୍ଦ ମହାରାଜ ବା ମଥୁରାର ଭାବ ବୃନ୍ଦାବନର ଭାବ ଭିତରେ ହେଉଛି ତଫାତ। ବସୁଦେବ ଦେବକୀ ଇତ୍ୟାଦି ଦେବକୀ ମଧ୍ୟ ବନ୍ଦନା କରିବେ, ସ୍ତୁତି କରିବେ, କିନ୍ତୁ ନନ୍ଦ ଯଶୋଦା ଭଗବାନଙ୍କୁ ସ୍ତୁତି କରିବେ ନାହିଁ। ଇଏ ହେଉଛି ମାଧୁର୍ଯ୍ୟ ଆଉ ଐଶ୍ୱର୍ଯ୍ୟ ଭିତରେ ତଫାତ ହେଉଛି ଏଇଟା। ତେଣୁ ବସୁଦେବ ତାଙ୍କୁ ସ୍ତୁତି କଲେ, ଭାର ସୂତିକା ଗୃହରେ ବିରୋଚୟନ୍ତ ଗତଭି ପ୍ରଭାବିତ। ତେଣୁ ତାଙ୍କର ସମସ୍ତ ଭୟ ଦୂର ହୋଇଯାଇଥିଲା ଭଗବାନ ପ୍ରଭାବକୁ ଦେଖିକରି, ତେଣୁ ଭଗବାନ ବହୁତ ସ୍ତୁତି କରିଛନ୍ତି। ଆମେ ଏତେ ସ୍ତୁତି ଶୁଣିବାନି, ଗୋଟିଏ ସ୍ତୁତି ଶୁଣିବା। ବସୁଦେବ ସ୍ତୁତି କରିଛନ୍ତି ବହୁତ, ତାପରେ ଦେବକୀ ମଧ୍ୟ ଭଗବାନ ବହୁତ ସ୍ତୁତି କରିଛନ୍ତି। ଆମେ ଗୋଟିଏ ସ୍ତୁତି ପାଠ କରିବା, ତାପରେ ଭଗବାନ କ'ଣ କହିଲେ ଶୁଣିବା। ଏଇଭଳି ଭାବରେ ତୃତୀୟ ଅଧ୍ୟାୟର କଥା ସବୁ ରହିଛି। ବସୁଦେବ କହୁଛନ୍ତି, ବିଦିତୋଷି ଭଗବାନ ସାକ୍ଷାତ ପୁରୁଷ ପ୍ରକୃତି ପର କେବଳାନୁଭାବାନନ୍ଦ ସ୍ୱରୂପ ସର୍ବବୁଦ୍ଧି ଦୃକ୍। ପ୍ରଭୁ ବିଦିତୋଷି ପ୍ରଭୁ ମୁଁ ଆପଣଙ୍କୁ ଜାଣିଲି ଆପଣ କିଏ ଭଗବାନ ସ୍ୱୟଂ ବିଦିତୋଷି ପୂର୍ଣ୍ଣ ରୂପରେ ଜାଣିପାରିଲି ଭଗବାନ ସେଠି ସ୍ୱୟଂ ଉପସ୍ଥିତ ହେଲେ ଭଗବାନ ଯେତେବେଳେ ଉପସ୍ଥିତ ହେବେ ତାଙ୍କ କଥା କ'ଣ କହିବା ମା ଦେବହୁତି ସେ ଶ୍ଳୋକଟି କହିଛନ୍ତି ତୃତୀୟ ସ୍କନ୍ଧ 33 ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି ଲାଇନ୍ ଆସିଲା ବୋଧେ ତୃତୀୟ ସ୍କନ୍ଧ 33 ଏଇ ଫ୍ୟାନ୍ଟା କି ବନ୍ଦ କରିଦେଇଛି ବୋଧେ ଆପଣ ଲଗାଇ ପାରିବେ ଏ ଫ୍ୟାନ୍ଟା ସୁଇଚ୍ ବନ୍ଦ ହୋଇଯାଇଛି ତେଣୁ ସେଠି କୁହାଯାଇଛି ଯେ ମା ଯେଉଁ କହିଛନ୍ତି ତୃତୀୟ ସ୍କନ୍ଧରେ ମା ଭଗବାନଙ୍କୁ ଯେଉଁମାନେ ଦେଖିବେ ତାଙ୍କ କଥା କ'ଣ କହିବା ଜନ୍ନାମ ଧ୍ୟେୟ ଶ୍ରବଣାନୁକୀର୍ତ୍ତନା ଯତ୍ ପ୍ରଭୁଣା ଯତ୍ ସ୍ମରଣାଦପି କ୍ୱଚିତ୍ ସ୍ୱାଦୋପି ସଦ୍ୟ ଶ୍ରବଣାୟ କଳ୍ପତେ କୁତଃ ପୁନସ୍ତେ ଭଗବାନୁ ଦର୍ଶନାତ୍ ଭଗବାନଙ୍କୁ ଯିଏ ଦର୍ଶନ କରିବ ତାଙ୍କ କଥା କ'ଣ କହିବା କେବଳ ତାଙ୍କର ନାମକୁ ଯିଏ ଧ୍ୟାନ କରିବ ଯେ ନାମ ଧ୍ୟେୟ ତାଙ୍କ ନାମକୁ ଯିଏ ଶ୍ରବଣ କରିବ ବା କୀର୍ତ୍ତନ କରିବ ବା ତାଙ୍କୁ ଯିଏ ପୂଜା କରିବ ପ୍ରଭୁଣା ଆଦି ତାଙ୍କୁ ଯିଏ ସ୍ମରଣ କରିବ କ୍ୱଚିତ୍ କେତେବେଳେ ହେଲେ ଗୋଟେ ଥର ଯଦି ସ୍ମରଣ କରିଦେବ ସ୍ୱାଦପି ସଦ୍ୟ ଶ୍ରବଣାୟ କଳ୍ପତେ ସ୍ୱାଦ କହିଲେ କୁକୁର ବୁଝି ଚଣ୍ଡା ଯେଉଁମାନେ ରହିଛନ୍ତି ଏ ତାଙ୍କର ଯେଉଁ ରହିଛି ଯେଉଁ ପୂର୍ବ ଜନ୍ମର କର୍ମଫଳ ରହିଛି ସବୁ ଦୂର ହୋଇଯିବ ସ୍ୱାଦ ବିଶଦ ଶବନାୟ କଳ୍ପତେ ଚଣ୍ଡାଳ ହେଲେ ମଧ୍ୟ ସେ ଯଜ୍ଞ କରିବା ପାଇଁ ଯୋଗ୍ୟ ହୋଇଯିବେ ଯାଜ୍ଞିକ ବ୍ରାହ୍ମଣ ଭଳି ସେ ସ୍ତର ପ୍ରାପ୍ତ ହୋଇଯିବେ ଏଭଳି ଭଗବାନଙ୍କର ମହିମା ରହିଛି କେବଳ ସ୍ମରଣ କରିବ ତାଙ୍କ କଥା ଶ୍ରବଣ କରିବ ଇତ୍ୟାଦି ଆଉ କିଂ ପୁନଃସ୍ତେ ଭଗବାନ ଦର୍ଶନା ଆଉ ଯିଏ ଆପଣଙ୍କୁ ଦର୍ଶନ କରିବ ତାଙ୍କ କଥା କ'ଣ କହିବା ଏଇଟା ମା ଦେବହୁତି କହିଛନ୍ତି ତୃତୀୟ ସ୍କନ୍ଧରେ 33 ଅଧ୍ୟାୟରେ ଭଗବାନ କପିଳଦେବଙ୍କୁ କହିଛନ୍ତି ଆଜି ସେହି ଭଗବାନଙ୍କୁ ଦର୍ଶନ କଲେ ଇଏ ବସୁଦେବ ତେଣୁ ସ୍ତୁତି କରୁଛନ୍ତି ବିଦିତ ଅଛି ଭଗବାନ ସାକ୍ଷାତ ମୁଁ ଆପଣଙ୍କୁ ଦର୍ଶନ କଲି ପ୍ରଭୁ ପୁରୁଷ ପ୍ରକୃତ ପର ଆପଣ ହେଉଛନ୍ତି ପ୍ରକୃତ ପୁରୁଷ ପରମ ପୁରୁଷ ସିଏ ପ୍ରକୃତ ଉପଭୋଗକାରୀ ସିଏ ଏବଂ ପ୍ରକୃତ ପର ଏ ଭୌତିକ ଜଗତର ସିଏ ନୁହନ୍ତି ଏ ତ୍ରିଗୁଣରୁ ଉର୍ଦ୍ଧ୍ୱରେ ସିଏ ଭଗବାନ ପ୍ରକୃତ ପର ଏବଂ କେବଳ ଅନୁଭାବାନନ୍ଦ ସ୍ୱରୂପ ଆପଣ ହେଉଛନ୍ତି ଆନନ୍ଦ ଘନ କେବଳ ଆନନ୍ଦ ଆଉ କିଛି ନାହିଁ ଭଗବାନ ସଚିଦାନନ୍ଦ ଘନ ଶରୀର ଭଗବାନ ଏ ଯେଉଁ ଭୌତିକ ଶରୀର ନୁହଁ ଭଗବାନଙ୍କର ସଚିତ୍ ଏବଂ ଆନନ୍ଦ ତାଙ୍କ ଭିତରେ ଶରୀର ଭିତରେ ଆମର ଯେମିତି ରହିଛି ହାଡ଼ ମାଂସ ରୁଧିର ଇତ୍ୟାଦି ସବୁ ରହିଛି ସେସବୁ ନାହିଁ ଭଗବାନଙ୍କର ଶରୀରରେ ଭଗବାନଙ୍କର ହେଉଛି କେବଳ ସଚିତ୍ ଆନନ୍ଦ ଘନ ସିଏ ଆମେ ଚିନ୍ତା କରିପାରିବା ନାହିଁ କେବଳାନୁଭବ ଆନନ୍ଦ ସ୍ୱରୂପ ସର୍ବବୃଦ୍ଧି ଦ୍ରିକ୍ ସେ ସବୁ ବୃଦ୍ଧିକି ପ୍ରଦାନ କରିବେ ଭଗବାନଙ୍କର ସର୍ବବୃଦ୍ଧି ସେ ପ୍ରଦାନ କରିବେ ଦଦାମି ବୁଦ୍ଧି ଯୋଗାଙ୍କ ତାଙ୍କ ଜୈନ ମା ଉପଜାନ୍ତି ତେ ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଯେଉଁମାନେ ଭଗବାନଙ୍କ ସହିତ ନିତ୍ୟ ଯୁକ୍ତ ହୋଇଛନ୍ତି ତେଷାଂ ସତତ ଯୁକ୍ତାନାଂ ଭଜତାଂ ପ୍ରୀତିପୂର୍ବକଂ ଦଦାମି ବୁଦ୍ଧି ଯୋଗାଙ୍କ ତାଙ୍କ ଜୈନ ମା ଉପଜାନ୍ତି ତେ ଯେଉଁମାନେ ଭଗବାନଙ୍କ ସହିତ ସତତ ନିଯୁକ୍ତ ରହିଛନ୍ତି ଯୁକ୍ତ ରହିଛନ୍ତି ଭଗବାନଙ୍କୁ ବୁଦ୍ଧି ପ୍ରଦାନ କରିବେ ଯାହାଫଳରେ କି ସେ ଭଗବାନଙ୍କୁ ଜାଣିପାରିବେ ବା ଭଗବାନ ଖୁବ୍ ପ୍ରାପ୍ତ ହେବେ ଭଗବାନ ପ୍ରାପ୍ତ ହେବେ ଭଗବାନଙ୍କୁ ପାଖକୁ ଯିବେ ଏସବୁ କଥା ରହିଛି ତେଣୁ ସେ ଏହିଭଳି ଭାବରେ ଅନେକ ସ୍ତୁତି କଲେ କରିସାରିଲା ପରେ ଦେବକୀ ସ୍ତୁତି ଆରମ୍ଭ କଲେ ଦେବକୀ କହିଲେ ଦେବକୀ ବହୁତ ସ୍ତୁତି କରିଛନ୍ତି ତାପରେ ଅନ୍ତିମରେ କହୁଛନ୍ତି ସତ୍ୱଂ ଘୋରାଦୁଗ୍ରସେନାତ୍ମଜାନ ତ୍ରାହି ତ୍ରସ୍ତାନ୍ ନୃତ୍ୟ ବିତ୍ରା ସହାସି ରୂପଂ ଚେଦଂ ପୌରୁଷଂ ଧ୍ୟାନ ଧିଷ୍ଣ୍ୟଂ ମା ପ୍ରତ୍ୟକ୍ଷଂ ମା ସଦୃଶା କୃଷିଷ୍ଠା ମାଂସ ଦୃଷା କୃଷିଷ୍ଠା କହୁଛନ୍ତି ଭଗବାନ ମା କହୁଛନ୍ତି ପ୍ରଭୁ ସତ୍ୱଂ ଘୋରାତ୍ ବହୁତ ସ୍ତୁତି କଲାପରେ ଏଇଟା କହୁଛନ୍ତି ଆପଣ ଯେଉଁ ଏଇ ଯେଉଁ ଘୋରାତ୍ ଉଗ୍ରସେନାତ୍ମଜା କଂସକୁ ଏତେ ଭୟ କରୁଛନ୍ତି କଂସ ନାମ ତାଙ୍କ ପାଟିରେ ଆସୁନାହିଁ ଉଗ୍ରସେନାତ୍ମଜା ବୋଲି କହୁଛନ୍ତି ଏତେ ଭୟ କଂସ ପୁତ୍ର ଏଇ 6 ପୁତ୍ରଙ୍କୁ ହତ୍ୟା କରିଛି କ'ଣ ଛୋଟିଆ କଥା ତେଣୁ ଉଗ୍ରସେନ ଆତ୍ମଜା ବୋଲି କହୁଛନ୍ତି ଉଗ୍ରସେନର ଏ ଯେଉଁ ପୁତ୍ର ରହିଛି ଦୁଷ୍ଟ ପୁତ୍ର ସେ ଘୋର ବହୁତ ଅତ୍ୟନ୍ତ ନିଷ୍ଠୁର ଘୋରା ଜନ୍ମ ବିବାହ ଦିବସରେ ହତ୍ୟା କରିବାକୁ ବସିଥିଲା ଖଣ୍ଡା ଉତ୍ତୋଳନ କରିଥିଲା ଯେବେକି ଚିନ୍ତା କରିଥିଲେ ଆଜି ମୁଁ ମୃତ୍ୟୁବରଣ କଲି ଏଇଭଳି ଭାବରେ ଅନ୍ତିମ ସମୟ ଆସିଗଲା ବୋଲି ଚିନ୍ତା କରୁଥିଲେ ସେଥିରେ ରକ୍ଷା ପାଇଥିଲେ ସିଏ ସେ ଘୋର କେତେ ଅନୁମାନ କରିଥିବେ ସିଏ
କଂସ କିଭଳି ଭାବରେ ଚିନ୍ତା କରୁନଥିବ, କେତେ ତାଙ୍କର ଭୟ ନଥିବ। ଆମେ ଗତକାଲି କହୁଥିଲେ ଏ ଯେଉଁ ଭୟ ହେଉଛି, ଏଇ ଭୟଟା ହେଉଛି ଆମର ଯେଉଁ ରହିଛି କାମ କ୍ରୋଧ ଲୋଭ ମୋହ ମଦ ମାସରେ ଯେଉଁ ଦୂର କରିବ, ଏସବୁ ଶାସ୍ତ୍ରରେ କୁହାଯାଇଛି କଥା। ସତ୍ୱଂ ଘୋରା ଦୁଗ୍ରସେନାତ୍ମଜାନ ନସ୍ତ୍ରାହି ତ୍ରସ୍ତାନ ଭୃତ୍ୟ ବିତ୍ରାସହାସି। ତେଣୁ ସିଏ ବର୍ତ୍ତମାନ ଆସିଯିବ ହତ୍ୟା କରିବା ପାଇଁ, ହତ୍ୟା କରିବା ପାଇଁ ତ୍ରାହି ତ୍ରସ୍ତାନ। ତେଣୁ ତାଙ୍କ ଭୟରେ ଆମେ ଭୀତ ରହିଛୁ। ଭୃତ୍ୟ ବିତ୍ରାସହ ଅସି, ଆପଣ ନିଜ ଭୃତ୍ୟର ଭୟକୁ ବିନାଶ କରନ୍ତି। ତେଣୁ ରୂପଂ ଚେ ଇଦଂ ପୁରୁଷଂ ଧ୍ୟାନ ଦିଷ୍ଣମ, ଏସବୁ ରୂପ ରହିଛି ଆପଣଙ୍କ ଇଦଂ ରୂପମ, ଏ ଯେଉଁ ରୂପ ପୁରୁଷ ପୌରୁଷଂ ଧ୍ୟାନ ଦିଷ୍ଣମ, ଏତେ ସୁନ୍ଦର ରୂପ, ଧ୍ୟାନରେ ଏ ରୂପକୁ ସେମାନେ ଧ୍ୟାନ କରନ୍ତି। କିନ୍ତୁ ଏ ରୂପକୁ ମା ପ୍ରତ୍ୟକ୍ଷ ମାଂସ ଦୃଶାଂ କୃଷିଷ୍ଠା, ଏଇ ଚର୍ମଚକ୍ଷୁ ଲୋକ ବ୍ୟକ୍ତିମାନଙ୍କୁ ଏଇଟାକୁ ଦେଖାନ୍ତୁ ନାହିଁ, କାରଣ ଲୋକମାନେ ମୋତେ ଉପହାସ କରିବେ। ଏ ଦେବକୀଙ୍କ ଗର୍ଭରେ ଭଗବାନ ଆସିଥିଲେ, କହି ଉପହାସ କରିବେ, ଅଟ୍ଟହାସ କରିବେ। ତେଣୁ ସେ ତାଙ୍କୁ ପ୍ରାର୍ଥନା କଲେ, ଆପଣ ସାଧାରଣ ଶିଶୁ ଜନ୍ମତେ ବହୁତ ସ୍ତୁତି କରିଛନ୍ତି, ଅନ୍ତିମରେ କହିବେ, ଆପଣ କହିବେ ଯେ ବିଶ୍ୱଂ ବିଡ଼ମ୍ବନ ହିତତ୍, ଆପଣ ସାଧାରଣ ଉପସଂହାର ବିଶ୍ୱାତ୍ମନ୍ନଦୋ ରୂପମଲୌକିକମ ଶଙ୍କଚକ୍ର ଗଦା ପଦ୍ମଶ୍ରିୟା ଦୁଷ୍ଟଂ ଚତୁର୍ଭୁଜମ। ଆପଣ ଏଇ ଯେଉଁ ରୂପ ଧାରଣ କରିଛନ୍ତି, ଏ ରୂପକୁ ସମ୍ବରଣ କରନ୍ତୁ, ସାଧାରଣ ଶିଶୁ ହୋଇଯାଆନ୍ତୁ, ନହେଲେ ସମସ୍ତ ଲୋକମାନେ ମୋତେ ଉପହାସ କରିବେ, ଏ ଯେଉଁ ରୂପ ରହିଛି। ତେଣୁ ଏହିଭଳି ଭାବରେ ଯେତେବେଳେ ସେ ପ୍ରାର୍ଥନା କଲେ, ତେଣୁ ଭଗବାନ ତାଙ୍କୁ କହିଲେ, ଭଗବାନ ତାଙ୍କୁ କହିଲେ ସେଇ ରୂପରେ କହିଲେ, ବିଷ୍ଣୁ ରୂପରେ କହିକି, ତା'ପରେ ଛୋଟ ଛୋଟ ଶିଶୁ ଶିଶୁ ଭଳି ହୋଇଯିବେ, ତା'ପରେ ଏସବୁ ତାଙ୍କୁ ସବୁ କହିବେ, ତାଙ୍କ ପୂର୍ବଜନ୍ମ କଥା କହିବେ। ଇଏ ହେଉଛନ୍ତି ଭଗବାନ, ଭଗବାନ ଏତେ ସହଜ ବସ୍ତୁ ନୁହଁ। ଭଗବାନ କହୁଛନ୍ତି ଦେଖ, ତମେବ ପୂର୍ବ ସ୍ୱର୍ଗେ ଭୂ, ତମେ ହିଁ ପୂର୍ବ ସ୍ୱର୍ଗରେ ଆଗରୁ, ଇଏ ହେଉଛି ସପ୍ତମମାନଙ୍କର ଅଠେଇଶତମ ଦ୍ୱାପରେ ଆସନ୍ତି ଭଗବାନ କୃଷ୍ଣ ରୂପରେ, କିନ୍ତୁ ଇଏ ଯେଉଁ ରହୁଛନ୍ତି ତମେବ ପୂର୍ବ ସ୍ୱର୍ଗେ ଭୂ, କ'ଣ ବୁଝିଗଲ ନା, ହଁ କୃଷ୍ଣି ସ୍ୱୟଂଭୁବ ସତେ, ସ୍ୱୟଂଭୁବ ମନୁ, ସେ ହେଉଛନ୍ତି ବ୍ରହ୍ମାଙ୍କର ପ୍ରଥମ ପୁତ୍ର, ପ୍ରଥମ ମନୁ ହେଉଛନ୍ତି ସ୍ୱୟଂଭୁବ ମନୁ, ସେହି ସମୟର କଥା, ଇଏ ସପ୍ତମମାନଙ୍କର କଥା। ପ୍ରଥମ ମନୁ ସମୟରେ ଯେତେବେଳେ ସ୍ୱୟଂଭୁବ ମନୁ ଥିଲେ, ସେହି ସମୟରେ ତମେ ଥିଲ କୃଷ୍ଣି, ତମ ନାମ ଥିଲା କୃଷ୍ଣି, ତମେବ ପୂର୍ବ ସ୍ୱର୍ଗେ ଭୂ କୃଷ୍ଣି ସ୍ୱୟଂଭୁବ ସତୀ, ହେ ସତୀ ତଦାୟଂ ସୁତପା ନାମ, ପିତାଙ୍କୁ ଦେଖିକି କହିଲେ ଇଏ ଥିଲେ ସେତେ ତାଙ୍କ ନାଁ ଥିଲା ସୁତପା, ପ୍ରଜାପତି ଅକର୍ମସ, ଏମାନେ ସବୁ ତମେ ମାନେ ସବୁ ପ୍ରଜାପତି ଥିଲ, ଅକର୍ମସ, କୌଣସି ପାପ ନଥିଲା ତମର। ଏବଂ ତମକୁ ଯେତେବେଳେ ତମର ପିତା ବ୍ରହ୍ମା ଆଦେଶ ଦେଲେ ସୃଷ୍ଟି କରିବା ପାଇଁ, ତମେ 12,000 ବର୍ଷ ଧରି ତପସ୍ୟା କରିଥିଲ, 12,000 ବର୍ଷ ଧରି ତପସ୍ୟା କରିଥିଲ, ତେଣୁ ମୋତେ ପୁତ୍ର ରୂପରେ ପାଇବା ପାଇଁ, ତେଣୁ ମୁଁ ତୁମ ପାଖରେ ଏଇ ବାର୍ଷ ବତା ଏଇଭଳି ଭାବରେ ବର୍ଷ ବାର୍ତ୍ତା ସବୁ ସହିକିରି 12,000 ବର୍ଷ ଧରି ତପସ୍ୟା କରିଥିଲ, ତେଣୁ ମୁଁ ତୁମ ପାଖରେ ଏଇ ରୂପରେ ଆବିର୍ଭାବ ହୋଇଥିଲି, ଯେଉଁ ରୂପରେ ବର୍ତ୍ତମାନ ଭଗବାନ ସେଠି ଆବିର୍ଭାବ ହୋଇଥିଲେ, ସେଇ ରୂପରେ ମୁଁ ସେଠି ଆବିର୍ଭାବ ହୋଇଥିଲି। ତେଣୁ ତୁମେ ମୋତେ ଚାହିଁଥିଲ ପୁତ୍ର ରୂପରେ, ପୁତ୍ର ରୂପରେ ଯେତେବେଳେ ଚାହିଁଥିଲ, ତେଣୁ ମୁଁ ସେଟା ସ୍ୱୀକାର କରିଥିଲି, କିନ୍ତୁ ମୋ ଭଳି କିଏ ହେବ, ମୋ ପରି ପୁତ୍ର ତୁମେ ଚାହିଁଲ, ମୋ ଭଳି ପୁତ୍ର କିଏ ହୋଇପାରିବ, ତେଣୁ ମୋତେ ଆସିବାକୁ ପଡ଼ିଲା, ତିନିଥର ଆସିବାକୁ ପଡ଼ିଲା। କାହିଁକି ଏଇଟା ସବୁ ଆଚାର୍ଯ୍ୟମାନେ କହନ୍ତି, ଭଗବାନ ଡେରି କରିଦେଲେ ତାଙ୍କର କଥାକୁ ପୂରଣ କରିବା ପାଇଁ, ତେଣୁ ତିନିଥର ଯେଉଁମାନେ ଜବାବ ଦିଅନ୍ତି, ଏଇଟା ଦେବା ମନ୍ଦିରକୁ ଦେବା ଦାନ କରିବା ଏସବୁ ଦାନ କରିକିରି ଜବାବ ଦେଇକରି ଡେରି କରିଦିଅନ୍ତି, ସେ ତିନି ଗୁଣ ବଢ଼ିଯିବ, ତିନି ଗୁଣ ଦେବାକୁ ପଡ଼ିବ, ଯେଉଁ କଥା ରହିଛି। ତେଣୁ ଭଗବାନ ତିନିଥର ଆସିଛନ୍ତି, ତେଣୁ ସେହି ସମୟରେ ତାଙ୍କର ସେ ତାଙ୍କ ପୁତ୍ର ରୂପରେ ଆସିଥିଲେ କୃଷ୍ଣ ଗର୍ଭା, ତାଙ୍କ ନାମ ଥିଲା କୃଷ୍ଣ ଗର୍ଭା, କୃଷ୍ଣ ଗର୍ଭା ଯିଏକି ଧ୍ରୁବକୁ ଯିଏ ଧ୍ରୁବଲୋକ ପ୍ରଦାନ କରିଥିଲେ, ସିଏ ହେଉଛନ୍ତି କୃଷ୍ଣ ଗର୍ଭ। ଯେତେବେଳେ ତାପରେ ସେ ଆସିଲେ ବାମନ ଦେବଙ୍କ ପୁତ୍ର ରୂପରେ, କଶ୍ୟପ ଏବଂ ଅଦିତିଙ୍କ ପୁତ୍ର ରୂପରେ ଆସିଲେ, ବାମନ ଦେବ ରୂପରେ ଆସିଲେ, ସେହି ସମୟରେ ବ୍ରହ୍ମାଙ୍କୁ ପ୍ରାର୍ଥନା କରିଥିଲେ, ଯେତେବେଳେ ମାଆଙ୍କ ଗର୍ଭରେ ଥିଲେ ସେତେବେଳେ ସେ ତାଙ୍କୁ ନମସ୍ତେ କୃଷ୍ଣ ଗର୍ଭାୟ ବେଦ ଗର୍ଭାୟ ବେଦ, ସେ ଆପଣ ହେଉଛନ୍ତି କୃଷ୍ଣ ଗର୍ଭ, ବର୍ତ୍ତମାନ ଆଙ୍କର ଗର୍ଭରେ ଆଶ୍ରୟ ନେଇଛନ୍ତି, ଏ ଦ୍ୱିତୀୟ ଜନ୍ମ ନେଲେ ଭଗବାନ କଶ୍ୟପ ଏବଂ ଅଦିତିଙ୍କ ରୂପରେ, ଅଦିତିଙ୍କ ପୁତ୍ର ରୂପରେ ଆସିଲେ, ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଏଇଟା, ବାମନ ଦେବ ରୂପରେ ଆସିଲେ ଏବଂ ବର୍ତ୍ତମାନ ସେ ତୃତୀୟ ପୁତ୍ର ରୂପରେ ଆସିଲେ, ତାଙ୍କର କୃଷ୍ଣ ରୂପରେ ଆସିବେ, ବାସୁଦେବ ଇତ୍ୟାଦି ସବୁ ବିଭିନ୍ନ ପ୍ରକାର ତାଙ୍କ ନାମ ହେବ, ଏସବୁ ବକ୍ତା ଅଛି ଚାଲିବ। ଏହିଭଳି ଭାବରେ କହିକିରି ତାଙ୍କୁ କହିଲେ, ତୁମେ ଚାହିଁଥିଲ ମୋତେ ପୁତ୍ର ରୂପରେ, ସେଥିପାଇଁ ମୁଁ ଆସିଲି, ତେଣୁ ତୁମେ ଯଦି ଭୟ କରୁଛ, କଂସକୁ ଭୟ କରୁଛ, ତାହେଲେ ମୋତେ ନେଇକରି ଗୋକୁଳରେ ଛାଡ଼ିଦେଇ ଆସ, ଗୋକୁଳରେ ଛାଡ଼ିଦେଇକି ଆସ, ଯାହାଫଳରେ କି ସେଠି ତାଙ୍କର ନନ୍ଦ ମହାରାଜଙ୍କର ଗୋଟେ କନ୍ୟା ହୋଇଛି, ସେ କନ୍ୟାକୁ ଆଣିକି ଆସିବ, ଏଇଭଳି ଭାବରେ ତାଙ୍କୁ କହିଲେ। ତେଣୁ ଯେତେବେଳେ କହିଲେ, ଏଇଟା ଏଇ ଶ୍ଳୋକରେ ଅଛି ତ ଅଧ୍ୟାୟରେ, ଯେତେବେଳେ କହିଲେ ତାପରେ ସେ ସାମାନ୍ୟ ଶିଶୁ ଭଳି ହୋଇଗଲେ, ସାମାନ୍ୟ ଶିଶୁ ଭଳି ହୋଇଗଲେ। ତେଣୁ ଏଇଭଳି ଭାବରେ ଯେତେବେଳେ ହେଲା ଘଟଣା, ସେତେବେଳେ ବସୁଦେବ କ'ଣ କଲେ, ପୁତ୍ରକୁ ନେଲେ, ଧରିଲେ, ହାତରେ ଧରିଲେ। ତତଶ୍ଚ ସୌରି ଭଗବତ ପ୍ରଚୋଦିତ ସୁତଂ ସମାଦାୟ ସ ସୁତିକା ଗୃହାତ୍ ଯଦା ବହିର୍ଗନ୍ତୁମ୍ ଇଏ ସ ତରିୟ ଯା ଯୋ ଯୋଗ ମାୟା ଯା ଯୋଗ ମାୟା ଜନି ନନ୍ଦ ଯାୟା। ଯେତେବେଳେ ଏହିଭଳି ଭାବରେ ଭଗବାନ କହି ସାମାନ୍ୟ ଶିଶୁ ହୋଇଗଲେ, ସେତେବେଳେ ସୌରି ସୁରସେନଙ୍କ ପୁତ୍ର ସୌରି, ସେ କ'ଣ କଲେ, ଭଗବତ ପ୍ରଚୋଦିତ ଭଗବାନଙ୍କର ଇଚ୍ଛାରେ ସେ କ'ଣ କଲେ, ସୁତଂ ସମାଦାୟ ପୁତ୍ରକୁ ନେଲେ, କ'ଣ କଲେ, ହାତରେ ବନ୍ଦୀ ରହିଛି, ସବୁ ବନ୍ଦୀ ହୋଇକି ରହିଛନ୍ତି, ସବୁ ଗୋଡ଼ରେ ପଡ଼ିଛି ବନ୍ଦୀ ରହିଛି, ଶଙ୍ଖଳା ସବୁ ରହିଛି, ହାତରେ ରହିଛି, ସବୁ ବନ୍ଦୀ ହୋଇକି ରହିଛନ୍ତି। କିନ୍ତୁ ଯେତେବେଳେ ପୁତ୍ରକୁ ଗ୍ରହଣ କଲେ, ସମାଜ ସୁତିକା ଗୃହାତ୍, ସେଇ ସୁତିକା ଗୃହରୁ ଯେତେବେଳେ ଗ୍ରହଣ କଲେ, ଯଦା ବହିର୍ଗନ୍ତୁମ୍ ଇଏ ସେ ତରିୟ ଯା, ଯେତେବେଳେ ସେ ଚିନ୍ତା କଲେ କେମିତି ଯିବା, ସବୁ ତ ଫାଟକ ପଡ଼ିଛି, ସବୁ ବଡ଼ ବଡ଼ ଲକ୍ ପଡ଼ିଛି, ସୈନ୍ୟମାନେ ଜଗିକି ରହିଛନ୍ତି, କେମିତି କ'ଣ କରାଯିବ, ଏଇଭଳି ଭାବେ ଚିନ୍ତା କରୁଛନ୍ତି। ଯାହା ଯୋଗ ମାୟା ଜନି ନନ୍ଦ ଯାହା, ନନ୍ଦ ଯାହା ନନ୍ଦଙ୍କର ବେଳକୁ ଯାଇକି ତାଙ୍କ ଆଣିବେ, ତାଙ୍କର କନ୍ୟାଙ୍କୁ ଆଣିବେ, ଏଇଭଳି ଭାବରେ ଯେତେବେଳେ ଚିନ୍ତା କରୁଛନ୍ତି, ସେହି ସମୟରେ କ'ଣ ହେଲା ନା, ତାଙ୍କର ସବୁ ଗଣ୍ଠି ଫଣ୍ଠି ସବୁ ପଡ଼ିଥିଲା, ଯେଉଁ ବନ୍ଧନ ଥିଲା ସବୁ ଖୋଲିଗଲା, ସବୁ ଖୋଲିଗଲା, କବାଟ ସବୁ ଲକ୍ ହୋଇଥିଲା ସବୁ ଖୋଲିଗଲା, ଦ୍ୱାରକମାନେ ଯେଉଁ ରହିଥିଲେ, ପ୍ରହରୀମାନେ ସବୁ ଜଗିଥିଲେ, ସେମାନେ ସବୁ ନିଦ୍ରାଭୂତ ହୋଇଗଲେ, ଏଇଭଳି ଭାବରେ ବାଟ ମିଳିଗଲେ। ଯେଉଁଭଳି ଭାବରେ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି, ଯେଉଁଭଳି ଭାବରେ ସୂର୍ଯ୍ୟଙ୍କର ଉଦୟରେ ଅନ୍ଧକାର ଚାଲିଯାଏ, ସେହିଭଳି ଭାବରେ ଭଗବାନ ଯେତେବେଳେ ଗ୍ରହଣ କଲେ, ସେହିଭଳି ଭାବରେ ବ୍ୟବସ୍ଥା ହୋଇଗଲା। ତେଣୁ ସେ ଗଲେ, ଗଲେ ଯାଇକରି ନେଇକରି ଗଲେ, ଏବଂ ସେହି ସମୟରେ ବର୍ଷା ମଧ୍ୟ ହେଉଛି, ରାତ୍ରିର ଅଧ କଥା ବର୍ଷା ହେଉଛି, ତେଣୁ ବଳରାମ କ'ଣ କରୁଛନ୍ତି, ତାଙ୍କ ବଡ଼ ଭାଇ ଅନନ୍ତ ରୂପରେ ତାଙ୍କ ପଛେ ପଛେ ଯାଉଛନ୍ତି, ଛତା ଭଳି ଯାଉଛନ୍ତି, ଇଏ ଧରିଛନ୍ତି ବସୁଦେବଙ୍କୁ, ବସୁଦେବ ବାସୁଦେବଙ୍କୁ ଧରିଛନ୍ତି, ପୁତ୍ର ନାମକରଣ ହୋଇନାହିଁ, ପୁତ୍ର ହିସାବ ନେଉଛନ୍ତି। ଯାଇକରି ପହଞ୍ଚିଗଲେ ଯମୁନା ତଟରେ, ପହଞ୍ଚିଗଲେ ଯମୁନାରେ ଭୀଷଣ ବଢ଼ି ସବୁ ରହିଛି, ବର୍ଷା ଦିନର କଥା, ତେଣୁ ସେ ଚିନ୍ତା କରୁଛନ୍ତି କେମିତି ଯମୁନା ପାର ହେବେ। ଏହି ସମୟରେ କ'ଣ ହେଲା, ଯମୁନା ଦୁଇ ଭାଗ ହୋଇଗଲା। ଆମର ଶ୍ରୀଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି, ଗୋଟେ ବିଲୁଆଟେ ଆସିକରି ସେପଟେ ପଳେଇଲା, ସେ ହେଉଛି ଯୋଗ ମାୟା, ତାଙ୍କୁ ଦେଖାଇଦେଲେ ଚାରିପଟେ ଦୁଇପଟେ ପାଣି ବଢ଼ିକି ରହିଛି, କାହିଁରେ କ'ଣ, ଏ ଭିତରେ ପଶି ପଳେଇଗଲେ, ପଳେଇଗଲେ ଏବଂ ସେଠି ଯେତେବେଳେ ପହଞ୍ଚିଲେ ଗୋକୁଳରେ, ନନ୍ଦ ମହାରାଜ ଏବଂ ଯଶୋଦା ହୋଇଛନ୍ତି, ସମସ୍ତେ ଶୋଇକି ରହିଛନ୍ତି। ସେଠି ଯଶୋଦାଙ୍କର ମଧ୍ୟ ଦୁଇଟି ପୁତ୍ର, ଦୁଇଟି ଗୋଟିଏ ପୁତ୍ର ଏବଂ ଗୋଟିଏ କନ୍ୟା ଯାହାତ ହୋଇଥିଲା, କିନ୍ତୁ ବସୁଦେବ ସେ ପୁତ୍ରକୁ ଦେଖିଲେ ନାହିଁ, ସେ କେବଳ କନ୍ୟାକୁ ଦେଖିଲେ। ତେଣୁ ଏ ପୁତ୍ରକୁ ସେଠି ରଖିକରି ସେ କନ୍ୟାକୁ ଆଣିକରି ଆସିଲେ, ସେଇ ଯେଉଁ ପୁତ୍ର ବସୁଦେବଙ୍କ ପୁତ୍ର ଏବଂ ନନ୍ଦଙ୍କ ପୁତ୍ର ମିଶିକି ଏକ ହୋଇକରି ସବୁ ଲୀଳା ଚାଲିଲା, ତାଙ୍କର 11 ବର୍ଷ କାଳ ଲୀଳା ଚାଲିବ। ତେଣୁ ବସୁଦେବ ବର୍ତ୍ତମାନ ତାଙ୍କୁ କନ୍ୟାକୁ ନେଇକି ଯିବେ, ଯାଇ ପହଞ୍ଚିକରି ଯେତେବେଳେ ପହଞ୍ଚିଯିବେ, ସବୁ ପୁଣି ଯେମିତି ତାଲା ପଡ଼ିଥିଲା ସବୁ ହୋଇଯିବ, ପଡ଼ିଯିବ, ତାହାପରେ ପ୍ରହରୀମାନେ ଜାଗ୍ରତ ହୋଇଯିବେ, କନ୍ୟାର କନ୍ଦନ ଆସୁବିବ, ସେହି ସମୟରେ ସେମାନେ ଖବର ଦେବେ କଂସକୁ, ଚିନ୍ତା କରି ଆରେ ଶୋଇପଡ଼ିଥିଲୁ, ଆମେ ଚାକିରି ପଳେଇବ, ଏଇଭଳିଆ ଦୌଡ଼ି ଦୌଡ଼ି ଯାଇକରି କଂସକୁ ଖବର ଦେବେ। ଆସନ୍ତା ଅଧ୍ୟାୟରେ ଆମେ ବର୍ଣ୍ଣନା କରିବା କ'ଣ ହେଲା ଘଟଣା, ତାପରେ ଚତୁର୍ଥ ଅଧ୍ୟାୟର କଥା, ଆମର କଥାକୁ ଏଠି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି। जय श्री गोपाल महाराज की, जय श्री गुरुदेव की, समवेत गौर भक्त की, नित